ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ମଧ୍ୟରେ ଆବୁଜାର ରାଷ୍ଟ୍ରପତି ଭବନରେ ଆଜି ହୋଇଛି ଆଲୋଚନା। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ପବିତ୍ର ଶ୍ରୀ ବଦ୍ରୀନାଥ ମନ୍ଦିର ଦ୍ୱାର ଚଳିତ ଶୀତ ଋତୁ ପାଇଁ ଆଜି ରାତି 9:07ରେ ହେବ ବନ୍ଦ। ୟୁକ୍ରେନ୍ର ଶକ୍ତି ଭିଭିଭୂମିକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ସୂଚନା ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି। ଏବଂ ମହିଳା ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ ଜାପାନକୁ 3-0 ଗୋଲ୍ରେ କଲା ପରାସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁ ଆବୁଜାର ରାଷ୍ଟ୍ରପତି ଭବନରେ ଆଜି ଆଲୋଚନା କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀର ସମୀକ୍ଷା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଉପରେ ଆଲୋଚନା କରିଥିଲେ। ଭାରତ ନାଇଜେରିଆ ସହିତ ନିଜର ରଣନୈତିକ ଭାଗିଦାରୀକୁ ଉଚ୍ଚ ପ୍ରାଥମିକତା ଦେଇଥାଏ ବୋଲି ରାଷ୍ଟ୍ରପତି ତିନୁବୁଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏବଂ ନାଇଜେରିଆ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି ଆଦି ସହଯୋଗର କ୍ଷେତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ଏବଂ ଡକାୟତି ଭଳି ଆହ୍ୱାନର ମୁକାବିଲା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର ସମ୍ମାନ ପ୍ରଦାନ ନିଷ୍ପତ୍ତି ପାଇଁ ସେ ନାଇଜେରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମ୍ମାନ କେବଳ ତାଙ୍କ ପାଇଁ ନୁହେଁ, ବରଂ ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ବିଷୟ। ଏହା ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପ୍ରମାଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ 70 ବର୍ଷ ପରେ ନାଇଜେରିଆ ଗସ୍ତ କରୁଛନ୍ତି। ସେ କହିଛନ୍ତି, ନାଇଜେରିଆକୁ ବନ୍ୟା ରିଲିଫ୍ ପ୍ରୟାସରେ ସାହାଯ୍ୟ କରିବା ପାଇଁ ଭାରତ 20 ଟନ୍ ମାନବିକ ସହାୟତା ପଠାଉଛି। ଦୁଇଦିନିଆ ନାଇଜେରିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ରାତିରେ ଆବୁଜାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଆବୁଜାର ଚାବି ପ୍ରଦାନ କରାଯାଇଥିଲା। ଏହି ଚାବି ନାଇଜେରିଆବାସୀଙ୍କ ବିଶ୍ୱାସ ଓ ସମ୍ମାନର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ। ମରାଠୀ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାରୁ ନାଇଜେରିଆରେ ବସବାସ କରୁଥିବା ମରାଠୀ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ନାଇଜେରିଆ ଗସ୍ତ ଶେଷ କରି G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍ର ରିଓ ଡି ଜେନେରିଓ ସହର ଗସ୍ତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ ଓ G20 ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଫଳାଫଳ ଉପରେ ଆଲୋକପାତ କରିବେ। ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 19-21 ତାରିଖ ପର୍ଯ୍ୟନ୍ତ ଗୁଆନା ଗସ୍ତରେ ଯିବେ। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କ ପ୍ରଭାବିତ କରିବା ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଝାଡ଼ଖଣ୍ଡର ଗୋମିଆଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ରାଜ୍ୟର ହେମନ୍ତ ସୋରେନ୍ଙ୍କ ନେତୃତ୍ୱାଧୀନ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି। ସ୍ୱଚ୍ଛ ପ୍ରଶାସନକୁ ଦୃଷ୍ଟିରେ ରଖି ଏନ୍ଡିଏ ମେଣ୍ଟକୁ ବହୁମତ ଦେବା ପାଇଁ ଶ୍ରୀ ନଡ୍ଡା ଝାଡ଼ଖଣ୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ନଡ୍ଡା ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସିନ୍ଦ୍ରି ଏବଂ ନାଲାରେ ପ୍ରଚାର କାର୍ଯ୍ୟରେ ମଧ୍ୟ ସାମିଲ ହୋଇଛନ୍ତି। ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ଦୁମୁକାରେ ଏକ ନିର୍ବାଚନୀ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟ କେତୋଟି ନିର୍ବାଚନ ରାଲିରେ ସେ ଆଜି ଯୋଗ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ବିଭିନ୍ନ ରାଲିରେ ଆୟୋଜନ କରାଯାଇଥିବା ବେଳେ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଧାନବାଦଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ୱଶର୍ମା ଏବଂ ଚମ୍ପେଇ ସୋରେନ୍ ପ୍ରମୁଖ ଏନ୍ଡିଏ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଛନ୍ତି। ଆସନ୍ତା 20 ତାରିଖରେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ AQI 447 ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଦିଲ୍ଲୀର ସାଦିପୁର ଷ୍ଟେସନରେ AQI 468, ୱାଜିରପୁରରେ 468, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ 467, ପଞ୍ଜାବୀ ବାଗରେ 457, ନେହେରୁ ନଗରରେ 453 ଏବଂ IOTRE 449 ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ରାତି ଏବଂ ସକାଳ ସମୟରେ ଧୂଆଁ ଏବଂ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ବୟନଶିଳ୍ପକୁ ପ୍ରୋହାହନ ଦେବାପାଇଁ କେନ୍ଦ୍ର ସରକାର ଭିଜନ୍ ନେକ୍ସଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିର ସମୀକ୍ଷା ବୈଠକ ପରେ ଭାରତରେ ଟେକ୍ସଟାଇଲ୍ ଡିଜାଇନିଂ ଶିଳ୍ପର ମୂଲ୍ୟ 176 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିବା ସେ କହିଛନ୍ତି। 2030ରେ ଏହି ଶିଳ୍ପ 350 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଶ୍ରୀ ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି। ତାମିଲନାଡୁ ଭାରତର ବୟନ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ବିରୁଧୁନଗର ଜିଲ୍ଲାରେ ଏକ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ଆବଣ୍ଟନ କରିଛନ୍ତି। ବର୍ତ୍ତମାନ ବୟନ ଶିଳ୍ପରେ 4,60,00,000 ଲୋକ ନିୟୋଜିତ ଅଛନ୍ତି। 2030 ମସିହା ସୁଦ୍ଧା ଏହା 6 କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଭାରତରେ ବହୁ ସଂଖ୍ୟାରେ ପ୍ରତିଭା ସମ୍ପନ୍ନ ଡିଜାଇନର ଥିବାରୁ ଆମକୁ ଏ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ପବିତ୍ର ଶ୍ରୀ ବଦ୍ରୀନାଥ ମନ୍ଦିର ଦ୍ୱାର ଚଳିତ ଶୀତ ଋତୁ ପାଇଁ ଆଜି ରାତି 9:07ରେ ବନ୍ଦ ରହିବ। ଏହି ଅବସରରେ ଭାରତୀୟ ସେନା ବ୍ୟାଣ୍ଡ ପକ୍ଷରୁ ମଧୁର ଭକ୍ତି ସଙ୍ଗୀତ ପରିବେଷଣ ସହିତ ଚଳିତ ବର୍ଷର ଚାରିଧାମ ଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ବନ୍ଦ ହେବ। ବନ୍ଦ ପୂର୍ବରୁ ମନ୍ଦିରକୁ 15 କ୍ୱିଣ୍ଟାଲ ଫୁଲରେ ସଜ୍ଜିତ କରାଯାଇଛି। ଏହି ପବିତ୍ର ପର୍ବକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଚଳିତ ବର୍ଷ ବଦ୍ରୀନାଥକୁ ରେକର୍ଡ ସଂଖ୍ୟକ 14,25,000ରୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ। ବଦ୍ରୀନାଥ କେଦାରନାଥ ମନ୍ଦିର କମିଟିର ମିଡିଆ ସଂଯୋଜକ ଡକ୍ଟର ହରିଶ କୌର ସୂଚନା ଦେଇଛନ୍ତି ମନ୍ଦିରର ଦ୍ୱାର ବନ୍ଦ ହେବା ପରେ ଆସନ୍ତାକାଲି ସକାଳେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଆସନ ସହିତ ଶ୍ରୀ ଉଦ୍ଧବଜୀ ଶ୍ରୀ କୁବେରଜୀ ଏବଂ ରାୱଲଜୀଙ୍କ ମୂର୍ତ୍ତିକୁ ପାଣ୍ଡୁକେଶ୍ୱର ସ୍ଥିତ ଯୋଗବଦ୍ରୀକୁ ସ୍ଥାନାନ୍ତର କରାଯିବ। ପରବର୍ତ୍ତୀ ସମୟରେ ଯୋଗବଦ୍ରୀ ଓ ଯୋଶୀମଠର ନରସିଂହ ମନ୍ଦିରରେ ଶୀତକାଳୀନ ପୂଜା ଆରମ୍ଭ ହେବ। ଶ୍ରୀଲଙ୍କାରେ ନବଗଠିତ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ଶପଥ ଗ୍ରହଣ କରିବ। ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରାଗ କୁମାର ଦିଶାନାୟକଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ଏବଂ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ରାଷ୍ଟ୍ରପତି ନିଜ ଅଧୀନରେ ରଖିଛନ୍ତି। ଏଥିସହ 23 ଜଣିଆ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାର ଜଣାପଡ଼ିଛି। ଡକ୍ଟର ହରିନି ଅମାସୁରିଆ ପୁନଃ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇପାରନ୍ତି। ସେହିପରି ବିଜିତା ହେରାତ ବୈଦେଶିକ ମନ୍ତ୍ରୀ ଭାବେ ପୁନଃ ଦାୟିତ୍ୱ ନିର୍ବାହ କରିବାର ସମ୍ଭାବନା ରହିଛି। ସଂସଦୀୟ ନିର୍ବାଚନରେ ଶାସକ ନ୍ୟାସନାଲ୍ ପିପୁଲ୍ସ ପାୱାର ମେଣ୍ଟ 225 ଆସନରୁ 169 ଆସନରେ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ ଏନ୍ପିପି ନେତା ଅନୁରାଗ କୁମାର ଦିଶାନାୟକ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ। ୟୁକ୍ରେନ୍ର ସମଗ୍ର ଶକ୍ତି ଭିଭିଭୂମିକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ ଏକ ବିଶାଳ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଥିବା ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି। ଏହି ଆକ୍ରମଣରେ ଅତିକମ୍ରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଦେଶର ଶକ୍ତି ଭିଭିଭୂମି କ୍ଷତିଗ୍ରସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ୍ର ଦକ୍ଷିଣରେ ଥିବା ମାଇକୋଲାଇଭ୍ ସହର ଏହି ଆକ୍ରମଣରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଅତିକମ୍ରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଓଡ଼ିଶାର ବ୍ଲାକ୍ ସି ବନ୍ଦର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ରାଜଧାନୀ କିଓ୍ୱର କର୍ତ୍ତୃପକ୍ଷ କହିଛନ୍ତି ଏହି ଆକ୍ରମଣ 3 ମାସ ମଧ୍ୟରେ ସବୁଠାରୁ ଭୟଙ୍କର ଥିଲା। ମହିଳା ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ ଜାପାନକୁ 3-0 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ନବନୀତ ଗୋଟିଏ ଗୋଲ୍ ଓ ଦୀପିକା 2 ଗୋଲ୍ ଦେଇଥିଲେ। 5ଟି ମ୍ୟାଚ୍ ଜିତି ଭାରତ ସର୍ବାଧିକ 15 ପଏଣ୍ଟ ସହ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି ଏବଂ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ଚୀନ୍ଠାରୁ 12 ପଏଣ୍ଟ ଆଗରେ ରହିଛି। ମଙ୍ଗଳବାର ସେମିଫାଇନାଲ୍ରେ ଭାରତ ଚତୁର୍ଥ ସ୍ଥାନରେ ଥିବା ଜାପାନକୁ ଭେଟିବାକୁ ଥିବାବେଳେ ଚୀନ୍ ତୃତୀୟ ସ୍ଥାନରେ ଥିବା ମାଲେସିଆକୁ ଭେଟିବ। ଅନ୍ୟପକ୍ଷରେ ଆଜି ମାଲେସିଆ 2-0 ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିବାବେଳେ ଚୀନ୍ ସମାନ ବ୍ୟବଧାନରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ମଧ୍ୟରେ ଆବୁଜାର ରାଷ୍ଟ୍ରପତି ଭବନରେ ଆଜି ହୋଇଛି ଆଲୋଚନା। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ପବିତ୍ର ଶ୍ରୀ ବଦ୍ରୀନାଥ ମନ୍ଦିର ଦ୍ୱାର ଚଳିତ ଶୀତ ଋତୁ ପାଇଁ ଆଜି ରାତି 9:07ରେ ହେବ ବନ୍ଦ। ୟୁକ୍ରେନ୍ର ଶକ୍ତି ଭିଭିଭୂମିକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ସୂଚନା ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି ଏବଂ ମହିଳା ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ ଜାପାନକୁ 3-0 ଗୋଲ୍ରେ କଲା ପରାସ୍ତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।